ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଲୋକଙ୍କୁ ଦେଶ ମଧ୍ୟକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଏପ୍ରିଲ 1 ଆରମ୍ଭ ହେବ ଆବେଦନ। ଚଳିତ ଆର୍ଥିକ ବର୍ଷରେ ଦେଶରେ 1 ବିଲିୟନ୍ ଟନ୍ ଅତିକ୍ରମ କରିଛି କୋଇଲା ଉତ୍ପାଦନ। ଏପ୍ରିଲ 1 5 ଦିନିଆ ଭାରତ ଗସ୍ତରେ ଆସିବେ ଚିଲି ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ଏପ୍ରିଲ 1 5 ଦିନିଆ ଭାରତ ଗସ୍ତରେ ଆସିବେ ଚିଲି ରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେଉଁମାନେ ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛନ୍ତି ସେମାନଙ୍କୁ ଭାରତ ମଧ୍ୟକୁ ପ୍ରବେଶ କରିବା ଲାଗି ଅନୁମତି ଦିଆଯିବ ନାହିଁ। ଇମିଗ୍ରେସନ୍ ଏବଂ ଫରେନର୍ସ ବିଲ୍ 2025 ସମ୍ପର୍କିତ ଆଲୋଚନାରେ ଭାଗ ନେଇ ଶ୍ରୀ ଶାହା କହିଛନ୍ତି ରୋହିଙ୍ଗ୍ୟା ହୁଅନ୍ତୁ କି ବାଂଲାଦେଶୀ, ଯେଉଁମାନେ ଭାରତ ମଧ୍ୟକୁ ଆସି ଅଶାନ୍ତି ସୃଷ୍ଟି କରିବାକୁ ଚେଷ୍ଟା କରିବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଛନ୍ତି ଭାରତ ସେମାନଙ୍କ ପାଇଁ ଧର୍ମଶାଳା ନୁହେଁ, ଯେଉଁଠି ଯିଏ ଯେତେ ଦିନ ପାରିବ ରହିପାରିବ।
2047 के हमारे लक्ष्य के अंदर एक सशक्त अप्रवासन नीति का बहुत बड़ा महत्व है और अप्रवासन एवं विदेशियों विषयक विधेयक 2025 प्रणाली को सिंप्लीफाई करेगा, स्ट्रीमलाइन भी करेगा, सिस्टमेटिक बनाएगा और सुरक्षित मतलब सिक्योर भी करेगा।
ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଦେଶ ମଧ୍ୟକୁ କେଉଁମାନେ ପ୍ରବେଶ କରୁଛନ୍ତି ଓ ସେମାନେ କେତେଦିନ ଦେଶ ମଧ୍ୟରେ ରହୁଛନ୍ତି ସେ ସମ୍ପର୍କରେ ସରକାର ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିବେ। ସରକାର ଏ ଦିଗରେ ଏକ ସମନ୍ୱିତ ବ୍ୟବସ୍ଥା ଆପଣେଇବାକୁ ଯାଉଛନ୍ତି। ଏହି ବିଲ୍ ଜରିଆରେ ସରକାର ଭାରତ ମଧ୍ୟକୁ ପ୍ରବେଶ କରୁଥିବା ବିଦେଶୀମାନଙ୍କ ଗତିବିଧି ଉପରେ ନଜର ରଖିବେ। ତେବେ ଯେଉଁମାନେ ଦେଶ ମଧ୍ୟକୁ ଆସି ବ୍ୟବସାୟ କରୁଛନ୍ତି ଏବଂ ଦେଶର ବିକାଶରେ ସହଯୋଗ କରୁଛନ୍ତି ସେମାନଙ୍କୁ ସରକାର ସବୁ ସହାୟତା ଯୋଗାଇଦେବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି ସମବାୟ କ୍ଷେତ୍ର ଦ୍ୱାରା ପରିଚାଳିତ ସହକାର ଟ୍ୟାକ୍ସି ବ୍ୟବସ୍ଥା ପ୍ରଚଳନ କରିବେ। ଲୋକସଭାରେ ଏ ସମ୍ପର୍କିତ ଆଲୋଚନାର ଉତ୍ତରରେ ସେ କହିଛନ୍ତି ଏହି ପଦକ୍ଷେପ ସହକାର ସେ ସମୃଦ୍ଧି ଅଭିଯାନକୁ ଅଧିକ ତ୍ୱରାନ୍ୱିତ କରିବ। ଖୁବ୍ ଅଳ୍ପ ଦିନ ମଧ୍ୟରେ ଏହି ବ୍ୟବସ୍ଥା ଆରମ୍ଭ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦୁଇଚକିଆ ଚାରିଚକିଆ ଯାନଗୁଡ଼ିକ ଏହି ଯୋଜନା ଅଧୀନରେ ପଞ୍ଜୀକରଣ କରାଯିବ ଏବଂ ଲାଭାର୍ଥୀ ସିଧାସଳଖ ଗାଡ଼ି ଚାଳକଙ୍କ ପାଖକୁ ଦିଆଯିବ ବୋଲି ସେ କହିଛନ୍ତି। ଶ୍ରୀ ଶାହା କହିଛନ୍ତି ସହକାର ସେ ସମୃଦ୍ଧି କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହାକୁ ସାକାର କରିବା ପାଇଁ ସମବାୟ ମନ୍ତ୍ରଣାଳୟ ଗତ 3.5 ବର୍ଷ ଧରି ପ୍ରସ୍ତୁତି ଆରମ୍ଭ କରିଛି। ଖୁବ୍ ଶୀଘ୍ର ଏକ ସମବାୟ ବୀମା କମ୍ପାନୀ ଗଠନ କରାଯିବ, ଯାହାକି ଦେଶର ସମବାୟ ବ୍ୟବସ୍ଥା ମାଧ୍ୟମରେ ବୀମା ପରିଚାଳନା କରିବ ବୋଲି ଶ୍ରୀ ଶାହା କହିଛନ୍ତି।
मोदी जी ने जो नारा दिया है सहकार से समृद्धि, ये सिर्फ नारा नहीं है, इसको जमीन पर उतारने के लिए 3.5 साल में सहकारिता मंत्रालय ने दिन रात एक करे और कुछ ही महीनों में ओला उबर जैसी एक बहुत बड़ी कोऑपरेटिव सहकार टैक्सी आने वाली है, जो 2-व्हीलर की टैक्सी का भी रजिस्ट्रेशन करेगी, जो रिक्शा का भी रजिस्ट्रेशन करेगी और 4-व्हीलर का भी करेगी।
କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ଆବେଦନ ଆହ୍ୱାନ କରାଯାଇଛି। ଆବେଦନକାରୀମାନେ ଆସନ୍ତା ଏପ୍ରିଲ 1 ନ୍ୟାସନାଲ୍ ଆୱାର୍ଡ ପୋର୍ଟାଲ୍ ଜରିଆରେ ଆବେଦନ କରିପାରିବେ। ସୂଚନା ଅନୁଯାୟୀ ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା 5-18 ବର୍ଷ ବୟସ ମଧ୍ୟରେ ଭାରତୀୟ ନାଗରିକ ଥିବା ଶିଶୁମାନେ ଏହି ପୁରସ୍କାର ପାଇଁ ଆବେଦନ କରିପାରିବେ। ସାହସିକତା, କ୍ରୀଡ଼ା, ସମାଜସେବା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ପରିବେଶ, କଳା ଓ ସଂସ୍କୃତି କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ଜୁଲାଇ 31 ସୁଦ୍ଧା ଏଥିପାଇଁ ଆବେଦନ କରିବାକୁ ହେବ। ଜାମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଗତ 7 ମାର୍ଚ୍ଚରେ ଘୋଷଣା କରିଥିବା ବଜେଟ୍କୁ କାର୍ଯ୍ୟକାରୀ କରିବା ଲାଗି କ୍ୟାବିନେଟ୍ ଅନୁମୋଦନ କରିଛି। ଏଥିରେ ଅନ୍ତୋଦୟ ଅନ୍ନ ଯୋଜନା ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ 200 ୟୁନିଟ୍ ଲେଖାଏଁ ମୁକ୍ତ ବିଜୁଳି ଏବଂ ପରିବାର ପିଛା 10 କିଲୋଗ୍ରାମ ଲେଖାଏଁ ମୁକ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯିବ। ଏହାଛଡ଼ା 10 ଲକ୍ଷ ବୟସ୍କ ଏବଂ ଅନ୍ୟାନ୍ୟ ବର୍ଗର ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉଥିବା ଆର୍ଥିକ ସହାୟତା ରାଶି ମଧ୍ୟ ବୃଦ୍ଧି କରାଯାଇଛି। 60 ବର୍ଷରୁ କମ୍ ହିତାଧିକାରୀଙ୍କୁ ମାସିକ 1,250 ଟଙ୍କା ପେନ୍ସନ୍ ଦିଆଯିବାକୁ ଥିବାବେଳେ 60-80 ବର୍ଷ ବୟସର ଲୋକଙ୍କୁ 1,500 ଟଙ୍କା ଏବଂ 80 ବର୍ଷ ବୟସରୁ ଅଧିକ ଲୋକଙ୍କୁ 2,000 ଟଙ୍କା ଲେଖାଏଁ ପେନ୍ସନ୍ ଦିଆଯିବ। ଏହାଛଡ଼ା ଅନ୍ତୋଦୟ ଅନ୍ନ ଯୋଜନାରେ ବିବାହ ସହାୟତା ଲାଗି 75,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ। ଜାମ୍ମୁ କାଶ୍ମୀରର କାଠୁଆ ଜିଲ୍ଲା ଅନ୍ତର୍ଗତ ଜୁଥାନା ନିକଟବର୍ତ୍ତୀ ସୁଫେନ୍ ଜଙ୍ଗଲରେ ସନ୍ତାସବାଦୀ ଓ ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟରେ ତିନି ଜଣ ସନ୍ତାସବାଦୀଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ତିନି ଜଣ ଯବାନ ଶହୀଦ ହୋଇଥିବା ଜଣାପଡ଼ିଛି। ଅନ୍ୟ ଚାରି ଜଣ ଯବାନ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଆହତମାନଙ୍କୁ ଜାମ୍ମୁ କାଠୁଆ ଏବଂ ପଠାନକୋଟ୍ ସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ଗତକାଲି ସକାଳେ ସୁଫେନ୍ ଜଙ୍ଗଲରେ ଆତଙ୍କବାଦୀମାନେ ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା। ଗୁଳି ବିନିମୟରେ ମୃତ୍ୟୁ ହୋଇଥିବା ତିନି ଜଣ ଆତଙ୍କବାଦୀଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ। ସମ୍ପୃକ୍ତ ଅଞ୍ଚଳକୁ ଅଧିକ ସଂଖ୍ୟାରେ ଯବାନମାନଙ୍କୁ ପଠାଯାଇଛି। ଚଳିତ ମାସ 23 ତାରିଖରେ ଆନ୍ତର୍ଜାତିକ ସୀମା ନିକଟବର୍ତ୍ତୀ ସାନ୍ୟାଲ ଗ୍ରାମରେ 5 ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଥିଲା। ସମ୍ପୃକ୍ତ ଅଞ୍ଚଳକୁ ଘେରାଉ କରାଯାଇ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା, କିନ୍ତୁ ସେହି ଆତଙ୍କବାଦୀମାନେ ସମ୍ପୃକ୍ତ ଅଞ୍ଚଳରୁ ଖସିଯାଇ ସୁଫେନ୍ ଜଙ୍ଗଲକୁ ପଳାଇ ଯାଇଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର କୋଇଲା ଏବଂ ଖଣି ମନ୍ତ୍ରୀ ଜି କିଶନ୍ ରେଡ୍ଡୀ କହିଛନ୍ତି ଭାରତ କୋଇଲା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନ 1 ବିଲିୟନ୍ ଟନ୍ ଅତିକ୍ରମ କରିଛି ବୋଲି ସେ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀରେ ବାଣିଜ୍ୟିକ କୋଇଲା ଖଣି ନିଲାମର 2ଦ୍ୱାଦଶ ପର୍ଯ୍ୟାୟ ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଶ୍ରୀ ରେଡ୍ଡୀ ଏହା କହିଛନ୍ତି। ଭାରତ ବିଶ୍ୱର 5ମ ବୃହତ୍ତମ ଭୂପୃଷ୍ଠ କୋଇଲା ଭଣ୍ଡାର ବୋଲି ସେ କହିଛନ୍ତି।
ଭାରତ ଦୁନିଆ କା 5ଥ୍ ଲାର୍ଜେଷ୍ଟ କୋଲ ରିଜର୍ଭ ହେ। ଚାଇନା କୁ ଛୋଡ଼ ଦିଏ ତ ଭାରତ ଏଜ୍ ଏ ନମ୍ବର ୱାନ୍ କୋଲ ପ୍ରଡ୍ୟୁସର ହେ। ଚାଇନା କୁ ମାଇନସ୍ କିଏ ତ ନମ୍ବର ୱାନ୍ କୋଲ କନ୍ଜ୍ୟୁମର ବି ହେ। ଔର ଦୁନିଆ କେ 2ଣ୍ଡ ଲାର୍ଜେଷ୍ଟ କୋଲ ମାଇନ୍ ଆଜ ଭାରତ ମେ ଛତିଶଗଡ଼ ମେ ଗ୍ରେୱାରା ମେ ହେ। ଐସି ଆଜ ଭାରତ କା ଯୋ ପାୱାର ଜେନେରେସନ ମେ କୋଲ ସେକ୍ଟର କା 74% ଥର୍ମାଲ କେ ଆଧାର ପର ପାୱାର ଜେନେରେସନ କରତେ ହେ।
କୋଇଲା ଉତ୍ପାଦନ ଏବଂ ବ୍ୟବହାର କ୍ଷେତ୍ରରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ରର ମାନ୍ୟତା ପାଇଛି। ଘରୋଇ କ୍ଷେତ୍ରର ଅଂଶଗ୍ରହଣ ଏବଂ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗ ଏ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି ବୋଲି ସେ କହିଛନ୍ତି। 1ଦ୍ୱାଦଶ ପର୍ଯ୍ୟାୟ ସୁଦ୍ଧା 125ଟି କୋଇଲା ଖଣି ସଫଳତାର ସହ ନିଲାମ ହୋଇଛି। ଏହା 40,000 କୋଟିରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବା ସହ 4,00,000 ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ମନ୍ତ୍ରୀ ଶ୍ରୀ ରେଡ୍ଡୀ ଆଶାବ୍ୟକ୍ତ କରିଛନ୍ତି।
ସରକାର କୋଲ ମିନିଷ୍ଟ୍ରି କେ ଦ୍ୱାରା 12ଥ୍ ଟ୍ରାଞ୍ଚ କୋଲ ଅକ୍ସନ୍ସ କା ଆଜ ଶୁରୁଆତ କିଆ ହେ। ଅଭି ତକ 11 ଫେସେସ୍ ମେ ଇସ କୋଲ ଅକ୍ସନ୍ସ କା କମ୍ପ୍ଲିଟ କିଆ ହେ। 125 ବ୍ଲକ୍ସ ଅଭି ତକ ଅକ୍ସନ୍ସ ମେ ଗଏ ହେ। ଆଜ ଲଗଭଗ 28 ନୟା ବ୍ଲକ୍ସ କୋଲ ଅକ୍ସନ୍ସ କା ଆଜ ଇସ ଅକ୍ସନ୍ସ ମେ ଲଗାଏ। ସୁପ୍ରିମ କୋର୍ଟ ଜଜମେଣ୍ଟ କେ ବାଦ ମୋଡିଜୀ କେ ନେତୃତ୍ୱ ମେ ପାରଦର୍ଶକତେ ସାଥ କୋଲ ବକ୍ସ କା ଅକ୍ସନ୍ କା ରିଜିମ ଶୁରୁ ହୋ ଗଏ ହେ।
ଆସନ୍ତା ମେ 3 ତାରିଖରେ ଅଷ୍ଟ୍ରେଲିଆରେ ସାଧାରଣ ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ। ଗତକାଲି ସେଠାକାର ସଂସଦ ଭବନରେ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଏହି ବିଷୟ ଘୋଷଣା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଭୋଟରମାନଙ୍କୁ ମତଦାନ ଲାଗି ଆହ୍ୱାନ ଦେଇଛନ୍ତି। ସୂଚନାଯୋଗ୍ୟ ଅଷ୍ଟ୍ରେଲିଆରେ ଆଗାମୀ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଆଲବାନିଜ୍ଙ୍କ ନେତୃତ୍ୱାଧୀନ ଲେବର ପାର୍ଟି ଏବଂ ବିରୋଧୀ ଦଳ ନେତା ପିଟର ଡଟନ୍ଙ୍କ କଞ୍ଜରଭେଟିଭ୍ ପାର୍ଟି ମଧ୍ୟରେ ମୁକାବିଲା ହେବ। ଏହି ନିର୍ବାଚନରେ ଅଷ୍ଟ୍ରେଲିଆରେ ବ୍ୟୟବହୁଳ ଜୀବନଶୈଳୀ, ବାସଗୃହ ସମସ୍ୟା ଓ ସୁଧହାର ବୃଦ୍ଧି ପ୍ରମୁଖ ବିଷୟ ରହିଥିବା ଜଣାପଡ଼ିଛି। ଚିଲି ରାଷ୍ଟ୍ରପତି ଗାବ୍ରିଏଲ୍ ବୋରିକ୍ ଫଣ୍ଟ ଆସନ୍ତା 1 ଏପ୍ରିଲ୍ରୁ 5ଦିନିଆ ଭାରତ ଗସ୍ତରେ ଆସିବେ। ତାଙ୍କ ସହ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଧ୍ୟ ଭାରତ ଗସ୍ତ କରିବେ। ଏଥିରେ ମନ୍ତ୍ରୀ, ସାଂସଦ, ବରିଷ୍ଠ ପ୍ରଶାସନିକ ଅଧିକାରୀ, ବ୍ୟବସାୟିକ ସଂଘ, ଗଣମାଧ୍ୟମ ପ୍ରତିନିଧି ଓ ଭାରତ ଚିଲି ସାଂସ୍କୃତିକ ସଂଘ ସଦସ୍ୟ ପ୍ରମୁଖ ରହିଛନ୍ତି। ରାଷ୍ଟ୍ରପତି ଭାବେ ଶ୍ରୀ ଫଣ୍ଟଙ୍କ ଏହା ପ୍ରଥମ ଭାରତ ଗସ୍ତ ହେବ। ଗସ୍ତର ପ୍ରଥମ ଦିନରେ ରାଷ୍ଟ୍ରପତି ବୋରିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭାରତ ଚିଲି ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଶ୍ରୀ ବୋରିକ୍ ମଧ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଇପିଏଲ୍ କ୍ରିକେଟ୍ରେ ଗତ ସନ୍ଧ୍ୟାରେ ଅନୁଷ୍ଠିତ ମ୍ୟାଚ୍ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 5 ୱିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ସନ୍ରାଇଜର୍ସ ହାଇଦ୍ରାବାଦକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 190 ରନ୍ ସ୍କୋର କରିଥିଲା। 191 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ 23ଟି ବଲ୍ ବାକି ଥାଇ 193 ରନ୍ ସ୍କୋର କରିଥିଲା। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବୋଲର ଶାର୍ଦ୍ଦୁଲ ଠାକୁରଙ୍କୁ ପ୍ଲେୟାର ଅଫ୍ ଦ ମ୍ୟାଚ୍ ବିବେଚିତ କରାଯାଇଛି। ଆଜି ଚେନ୍ନାଇରେ ଆଇପିଏଲ୍ର 8ମ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା 7:30ରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତ ପାଇଁ ବିପଦ ସୃଷ୍ଟି କରୁଥିବା ଲୋକଙ୍କୁ ଦେଶ ମଧ୍ୟକୁ ପ୍ରବେଶ ଲାଗି ଅନୁମତି ଦିଆଯିବ ନାହିଁ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ 1ଏପ୍ରିଲ୍ରୁ ଆରମ୍ଭ ହେବ ଆବେଦନ। ଚଳିତ ଆର୍ଥିକ ବର୍ଷରେ ଦେଶରେ 1 ବିଲିୟନ୍ ଟନ୍ ଅତିକ୍ରମ କରିଛି କୋଇଲା ଉତ୍ପାଦନ। 1ଏପ୍ରିଲ୍ରୁ 5ଦିନିଆ ଭାରତ ଗସ୍ତରେ ଆସିବେ ଚିଲି ରାଷ୍ଟ୍ରପତି ଏବଂ ଆଇପିଏଲ୍ କ୍ରିକେଟ୍ରେ ସନ୍ରାଇଜର୍ସ ହାଇଦ୍ରାବାଦକୁ 5 ୱିକେଟ୍ରେ ପରାସ୍ତ କଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।